ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରଶାସନିକ ସେବା ଦିବସ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ପ୍ରଶାସନିକ ଅଧିକାରୀଙ୍କ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ଆମେରିକା ଓ ପେରୁକୁ ଆଜିଠାରୁ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ. ୱାକଫ୍ ସଂଶୋଧନ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ବିଜେପିର ଅଭିଯାନ ଆରମ୍ଭ. ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଇଷ୍ଟର ପର୍ବ. ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ. ନୂଆଦିଲ୍ଲୀଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶାସନିକ ଅଧିକାରୀମାନଙ୍କ ସମ୍ମିଳନୀକୁ ସମ୍ବୋଧନ କରିବେ. 17ତମ ପ୍ରଶାସନିକ ସେବା ଦିବସ ପାଳନ ଅବସରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି. ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯିବ. ଜିଲ୍ଲାର ସାମଗ୍ରିକ ବିକାଶ, ବ୍ଲକସ୍ତରୀୟ ଆକାଂକ୍ଷୀ କାର୍ଯ୍ୟକ୍ରମ, ଉଦ୍ଭାବନ ଆଦି କ୍ଷେତ୍ରରେ 16ଟି ପୁରସ୍କାର ପ୍ରଦାନ କରାଯିବ. ସାଉଦି ଆରବକୁ ଦୁଇଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାର ଦିନ ଜେଦାହାଠାରେ ପହଞ୍ଚିବେ. ସାଉଦି ଆରବର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗସ୍ତରେ ଯାଉଛନ୍ତି. ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଭାରତର ରଣନୈତିକ ସହଯୋଗୀ ଭାବେ ସାଉଦି ଆରବର ଗୁରୁତ୍ୱକୁ ଶ୍ରୀ ମୋଦିଙ୍କର ଏହି ଗସ୍ତ ପ୍ରତିଫଳନ କରୁଛି. ସେଠାରେ ବିଶାଳ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ରହିଛନ୍ତି, ଯାହାକି ସମ୍ଭବତଃ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପ୍ରବାସୀ ସମ୍ପ୍ରଦାୟ. ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 2016 ଏବଂ 2019 ମସିହା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ତୃତୀୟ ସାଉଦି ଆରବ ଗସ୍ତ. ସେପ୍ଟେମ୍ବର 2023 ମସିହାରେ G20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରିନ୍ସ ସଲମାନ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ. ଭାରତ ସାଉଦି ଆରବ ଦ୍ୱିପାକ୍ଷିକ ସହଯୋଗୀ ପରିଷଦର ପ୍ରଥମ ବୈଠକରେ ସେ ସହ ଅଧ୍ୟକ୍ଷତା କରିଥିଲେ. ସାମାଜିକ, ସାଂସ୍କୃତିକ ଏବଂ ବାଣିଜ୍ୟିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି. ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ ଦ୍ୱିପାକ୍ଷିକ ସମ୍ପର୍କ ନେଇ 5ଥର ସାକ୍ଷାତ ଆଲୋଚନା ହୋଇଛି. 2016 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରଥମ ସାଉଦି ଆରବ ଗସ୍ତ ସମୟରେ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିଲା. ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରିନ୍ସ ସଲମାନ ସେଠାକାର ସର୍ବୋଚ୍ଚ ବେସାମରିକ ସମ୍ମାନ କିଙ୍ଗ ଅବଦୁଲ ଅଜିଜ୍ ସାସ୍ ସମ୍ମାନରେ ସମ୍ମାନିତ କରିଥିଲେ. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ଆମେରିକା ଓ ପେରୁ ଗସ୍ତରେ ଯିବେ. ଆମେରିକାକୁ ଗସ୍ତ ଅବସରରେ ଯାଇ ସାନ୍ ଫ୍ରାନ୍ସିସ୍କୋଠାରେ ଅର୍ଥମନ୍ତ୍ରୀ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ହୁବର ଅନୁଷ୍ଠାନରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ. ଏହି ଗସ୍ତ ଅବସରରେ ବିଭିନ୍ନ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥାର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ. ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି. ଏହି ଅବସରରେ ୱାଶିଂଟନ୍ଠାରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କର ସ୍ପ୍ରିଙ୍ଗ ସମ୍ମିଳନୀ ଓ ଦ୍ୱିତୀୟ G20 ଅର୍ଥନୀତି ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ବୈଠକ ଆଦି କେତେକ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ ଯୋଗଦେବେ. ଆସନ୍ତା 26 ସେ ପେରୁ ଗସ୍ତରେ ଯିବେ. ତାଙ୍କ ସହ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ, ବ୍ୟବସାୟୀ ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଯାଉଛନ୍ତି. ପେରୁଠାରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହେବ. ୱାକଫ୍ ସଂଶୋଧନ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି. ଆସନ୍ତା ମାସ 5 ପର୍ଯ୍ୟନ୍ତ ଏହା ଜାରି ରହିବ. ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟଠାରେ ଦଳୀୟ କର୍ମୀଙ୍କୁ ନେଇ ଏକ କର୍ମଶାଳା ଗତ 10 ଅନୁଷ୍ଠିତ ହୋଇଥିଲା. ଏଥିରେ ଯୋଗଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂଶୋଧିତ ଆଇନର ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁସଲମାନ ସମ୍ପ୍ରଦାୟଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୱାକଫ୍ ସମ୍ପତ୍ତିର ସ୍ୱଚ୍ଛ ଏବଂ ଦକ୍ଷ ପରିଚାଳନା ସହିତ ଏହାର ସୁଫଳ ପଛୁଆବର୍ଗର ମୁସଲମାନ ଏବଂ ମହିଳାଙ୍କୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ. ଏହି ଦିନିକିଆ କର୍ମଶାଳାରେ ବିଜେପି ଶାସିତ ରାଜ୍ୟ ଏବଂ ଦଳର ସଂଖ୍ୟାଲଘୁ ଶାଖା ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ. ଶ୍ରୀ ନଡ୍ଡା କହିଛନ୍ତି, ସମଗ୍ର ଦେଶରେ ଗତ 8 କାର୍ଯ୍ୟକାରୀ ହୋଇଥିବା ୱାକଫ୍ ସଂଶୋଧନ ଆଇନ ପ୍ରଭାବଶାଳୀ ବର୍ଗର ଲୋକଙ୍କ ନିୟନ୍ତ୍ରଣରୁ ୱାକଫ୍ ସମ୍ପତ୍ତିକୁ ମୁକ୍ତ କରିବା ସହ ମୁସଲମାନ ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମାର୍ଗ ଉନ୍ମୁକ୍ତ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍ମରଣ କରି ସମଗ୍ର ବିଶ୍ୱରେ ଆଜି ଇଷ୍ଟର ପର୍ବ ପାଳନ କରାଯାଉଛି। ଶୁଭ ଶୁକ୍ରବାର ଦିନ କାଲଭାରୀଠାରେ ଯୀଶୁଖ୍ରୀଷ୍ଟଙ୍କୁ କୃଷବିଦ୍ଧ କରାଯିବା ପରେ ରବିବାର ଦିନ ତାଙ୍କର ପୁନରୁତ୍ଥାନ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର ସମାବେଶର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ସ୍ମରଣ କରି ଆଜି ପାଳନ କରାଯାଉଥିବା ଏହି ପର୍ବ ନିଃସ୍ୱାର୍ଥପର ପ୍ରେମ ଏବଂ ସେବାର ବାର୍ତ୍ତା ପ୍ରଦାନ କରୁଛି। ଯୀଶୁଖ୍ରୀଷ୍ଟଙ୍କ ବଳିଦାନ, ତ୍ୟାଗ ଏବଂ କ୍ଷମାର ମୂଲ୍ୟକୁ ଏହା ଶିଖାଇଥାଏ। ତାଙ୍କର ଜୀବନ ମାନବଜାତିକୁ ସତ୍ୟ, ନ୍ୟାୟ ଏବଂ କରୁଣାର ପଥ ଅନୁସରଣ କରିବାକୁ ପ୍ରେରଣା ଯୋଗାଇଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଯୀଶୁଖ୍ରୀଷ୍ଟଙ୍କ ଦୟା, କ୍ଷମା ଏବଂ ସେବାର କାଳଜୟୀ ଶିକ୍ଷା ନାଗରିକଙ୍କୁ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଜ ଗଠନ ଦିଗରେ ମାର୍ଗଦର୍ଶନ କରିଥାଏ ବୋଲି କହିଛନ୍ତି। ମୁର୍ଶିଦାବାଦ ହିଂସା ଘଟଣା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି। ମୁର୍ଶିଦାବାଦ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କୋଲକାତାକୁ ପ୍ରତ୍ୟାବର୍ତ୍ତନ ସମୟରେ ରାଜ୍ୟପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଭାବିତ ଅଞ୍ଚଳର ସ୍ଥିତି ନେଇ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ସେ ପ୍ରଦାନ କରିବେ। ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଉପରେ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି ବୋଲି ସେ ସୂଚନା ପାଇଛନ୍ତି। ଏଭଳି ଆକ୍ରମଣ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେଠାରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ମୁତୟନ କରାଯିବା ପରେ ପରିସ୍ଥିତିରେ ଅନେକ ସୁଧାର ଆସିଛି ବୋଲି ରାଜ୍ୟପାଳ କହିଛନ୍ତି। ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ୍ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ରୋମ୍ରେ ଅନୁଷ୍ଠିତ ହୋଇଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, କେତେକ ନୀତି ଉପରେ ଗତକାଲିର ଆଲୋଚନାରେ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଏହି ଆଲୋଚନା ସକାରାତ୍ମକ ବାତାବରଣ ସୃଷ୍ଟି କରିବା ସହ ସମ୍ଭାବ୍ୟ ଚୁକ୍ତି ନେଇ ପଥ ପରିଷ୍କାର କରିଛି। ଅନ୍ୟପକ୍ଷରେ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଛି। ଗତ ସପ୍ତାହରେ ଓମାନର ରାଜଧାନୀ ମସ୍କଟଠାରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ତୃତୀୟ ପର୍ଯ୍ୟାୟ ଆଲୋଚନା ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବ। ଏହି ବୈଠକ ମସ୍କଟଠାରେ ବସିବ ବୋଲି ଓମାନର ବୈଦେଶିକ ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଆସନ୍ତା ବୁଧବାରଠାରୁ ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହେବ ବୋଲି ଇରାନ୍ର ବୈଦେଶିକ ମନ୍ତ୍ରୀ ଶ୍ରୀ ଅର୍ଘାଚି ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ 2 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମାର୍କରମ୍ 66, ଆୟୁଷ ବଦୁନି 50 ରନ୍ର ପାଳି ଖେଳିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 5 ୱିକେଟ୍ ବିନିମୟରେ 178 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ସର୍ବାଧିକ 74 ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ଆଭେଶ ଖାନ 3 ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରାଜସ୍ଥାନ ରୟାଲ୍ସର ଏହା ହେଉଛି କ୍ରମାଗତ 4ର୍ଥ ପରାଜୟ। ଗତକାଲିର ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ 8 ୱିକେଟ୍ରେ 203 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଗୁଜରାଟ ଟାଇଟନ୍ସ 19 ଓଭର 2 ବଲ୍ରେ ହାସଲ କରିନେଇଥିଲା। ଦଳ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ 97 ରନ୍ ସଂଗ୍ରହ କରିଥିଲେ। ଆଜି 2 ମ୍ୟାଚ୍ ଖେଳାଯିବ। ଚଣ୍ଡିଗଡ଼ଠାରେ ଅପରାହ୍ନ 3:30ରେ ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍କରକୁ ଭେଟିବେ। ସେହିପରି ଅନ୍ୟ ମ୍ୟାଚ୍ଟି ମୁମ୍ବାଇଠାରେ ସନ୍ଧ୍ୟା 7:30ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ପ୍ରଶାସନିକ ସେବା ଦିବସ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ପ୍ରଶାସନିକ ଅଧିକାରୀଙ୍କ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ଓ ପେରୁକୁ ଆଜିଠାରୁ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ। ୱାକଫ୍ ସଂଶୋଧନ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ବିଜେପିର ଅଭିଯାନ ଆରମ୍ଭ। ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଇଷ୍ଟର ପର୍ବ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଖେଳାଯାଇଥିବା 2 ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।